आकाशवाणी संवाद पढ़ुछंती शुभेंदु कुमार पंडा। प्रधानमंत्री नरेन्द्र मोदी मध्यप्रदेशर जबलपुरठारे 12,600 कोटि टंका मूल्यर प्रकल्पगुड़िकर भित्तिप्रस्तर स्थापन करिछंती ओ उद्घाटन करिछंती। सिक्किम मुख्यमंत्री पीएस तमांग आज एक बैठक में राज्यर दुर्विपाक जनित परिस्थिति को समीक्षा करिछंती। सीबीआई केन्द्रीय चलचित्र सर्टिफिकेशन बोर्डर कर्मचारी मानंक समेत तीन जन बेसरकारी व्यक्ति और अन्यमानंक विरुद्धरे एक मामला रुजु करिछि। हांगजो एशियो क्रीडारे भारतर पदक संख्या 86 पहुंचिछि एवं विश्वकप क्रिकेटर प्रथम मैच रे गतथरर चैंपियन इंग्लैंड न्यूजीलैंड पाई 283 रनर विजय लक्ष्य धार्य करिछि। प्रधानमंत्री नरेन्द्र मोदी मध्यप्रदेशर जबलपुरठारे 12,600 कोटि टंका मूल्यर प्रकल्पगुड़िकर भित्तिप्रस्तर स्थापन करिछन्ति ओ उद्घाटन करिछन्ति। से वीरांगना राणी दुर्गावती स्मारकर भूमिपूजन करिछन्ति। राणी दुर्गावतीक स्मृतिरे से एक डाकटिकट उन्मोचन करिछन्ति। ए अवसरें उद्बोधन दे प्रधानमंत्री कहिछन्ति पूर्वतन सरकारमाने भारतर महान व्यक्ति ओ आदिवासी संप्रदायक उपयुक्त सम्मान देइनाहन्ति। से कहिछन्ति पूर्वतन प्रधानमंत्री अटल बिहारी वाजपेयी प्रथम करि आदिवासी व्यापार मंत्रालय स्थापन करिथिले। प्रधानमंत्री कहिछन्ति तांको सरकार सरकारी तालिकारु 11 कोटी नकली नाम हटाइछन्ति। से कहिछन्ति यहाद्वारा जनधन आधार और मोबाइल माध्यम रे हेउथबा 2.5 लाख कोटी टंकार चोरी को रोका जाय परिछि। श्री मोदी कहिछन्ति आज मध्यप्रदेश एभली एक स्थिति रे पहुंचिछि जदि सेठरे विकास गति मंथर हो जाय ताहले एहाक विपर्यय सब्यस्त हेबो। से दृष्टिरु परवर्ती 25 वर्ष बहुत गुरुत्वपूर्ण। एक विकसित मध्यप्रदेश एक उन्नत भारत पई रास्ता उन्मुक्त करिबो। से कहिछन्ति कठोर परिश्रम करिबा ओ उपयुक्त निष्पत्ति नेबार एहा होछि प्रकृष्ट समय। प्रधानमंत्री नरेन्द्र मोदी कहिछन्ति देशर सांस्कृतिक बौद्धिकता महान साधुसंतमानंक वाणी सह जड़ित जहां एक भारत श्रेष्ठ भारतर धारणाक आहरी सुदृढ़ करिछि। श्री रामलिंगा स्वामीक 200तम जयंती उपलक्ष्य एक भिडियो बार्तार से कहिछन्ति श्री रामलिंगा स्वामी देशर सबुठु सम्मानीय संत थिले ओ तांकर आध्यात्मिक बाणीगुडिक आजि मध्य लक्ष लक्ष लोकंक अनुप्राणित करुछि। तांकर बाणीर प्रभाव समग्र विश्वरे पडिछि ओ अनेक संगठन तांकर आदर्श ओ चिंताधारा उपरे कार्य करुछन्ति। जातीय शिक्षानीति विषयरे उल्लेख करि से कहिछन्ति एहा समग्र शिक्षा व्यवस्थारे परिवर्तन आणुछि ओ एथिरे नवीकरण गवेषणा ओ विकास उपरे आलोकपात कराइछि। विगत 9 वर्ष मध्यरे रेकर्ड संख्यक विश्वविद्यालय इंजीनियरिंग कॉलेज ओ मेडिकल कॉलेज स्थापन होइतिबार दर्शाई से कहिछन्ति युवामाने वर्तमान सेमानंकर मातृभाषारे अध्ययन करि डाक्टर ओ इंजीनियर होइपरिबे। मातृभाषा युवामाननक पई अनेक सुजोग सृष्टि करुछि। ए अवसरें प्रधानमंत्री श्री रामलिंगा स्वामींकर आदर्शगुडिक पालन पई प्रतिश्रुतिबद्धताकु दोहराइबा सह प्रत्येकंकु प्रेम दया ओ न्यायर बार्ता प्रसार करिबाकु निवेदन करिछन्ति। सिक्किम मुख्यमंत्री पीएस तमांग आज एक बैठक में अध्यक्षता करी राज्यर दुर्विपाक जनित परिस्थिति को समीक्षा करिछन्ति। बैठक में मुख्य सचिव भीबी पाठक और अन्यमाने उपस्थित थिले। मुख्य सचिव प्रशासन द्वारा नियाजाउथबा पदक्षेप विषय मुख्यमंत्री को जणाइछन्ति। राज्य सरकार को सेनाबाहिनी और अन्य संगठनगुडिक रिलीफ थैथान और पुनर्निर्माण कार्य सहायता करुछन्ति। गतकाली अनुष्ठित जातीय संकट परिचालना कमिटी बैठक विषय मध्य से मुख्यमंत्री को जणाइछन्ति। कैबिनेट सचिवंक सह गतकाली ए बैठक में सिक्किम परिस्थिति विषय आलोचना करा जायथिला। बैठक में मुख्यमंत्री पीएस तमांग एक उच्चस्तरीय वैषयिक कमिटी गठन पई अनुरोध करिछन्ति। एथिरे विशेषज्ञ वैज्ञानिक परिवेशविद जल विद्युत क्षेत्र विशेषज्ञ इंजीनियर समाजसेवी ग्लेशियर विशेषज्ञ और बंध क्षेत्र विशेषज्ञ माने रहिबे। सेमाने घटनार पुंखानुपुंख अध्ययन करिबे और भविष्यत पई एक योजनार रूपरेख प्रस्तुत करिबे। महजूदकारीमानंक विरुद्धरे कठोर कार्यानुष्ठान ग्रहण करा श्री तमांग चेतावनी देइछन्ति। अभियोग ग्रहण पई रांगोप सिंगताम ओ मंगनठारे आपत्ति अभियोग काउंटर स्थापन करा। से कहिछन्ति अत्यावश्यक सामग्री बहन करि जाउथबा गाडीगुडक चलाचलक सुगम करिबा लागि एक जिल्ला कमिटी गठन करा। आसन्ताकालिठारु मंगन ग्यांगटक पाक्योंग ओ नामची जिल्लार समस्त स्कूल ओ सरकारी एवं बेसरकारी कलेजगुडिक परवर्ती निर्देश मिलिबा पर्यंत बन्द रहिबो। ସେ କହିଛନ୍ତି ପାକ୍ୟଙ୍ଗ୍, ସିଙ୍ଗତାମ୍ ଓ ଡିକ୍ଚୁଠାରେ ଶୀଘ୍ର ବିଦ୍ୟୁତ୍ ଓ ଜଳ ଯୋଗାଣ ଆରମ୍ଭ ହେବ। ମୁମ୍ବାଇରେ ସିବିଆଇ କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେସନ୍ ବୋର୍ଡର କର୍ମଚାରୀମାନଙ୍କ ସମେତ ତିନି ଜଣ ବେସରକାରୀ ବ୍ୟକ୍ତି ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ସିବିଆଇର କହିବା ଅନୁସାରେ ହିନ୍ଦୀ ଭାଷାକୁ ରୂପାନ୍ତରିତ ହୋଇଥିବା ଏକ ଚଳଚ୍ଚିତ୍ରକୁ ସେନ୍ସର ସାର୍ଟିଫିକେଟ୍ ଦେବାରେ ସାହାଯ୍ୟ କରିବା ପାଇଁ 7 ଲକ୍ଷ ଟଙ୍କା ଲାଞ୍ଚ ପାଇବାକୁ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ସହ ମିଶି ଏକ ଷଡ଼ଯନ୍ତ୍ର ରଚିଥିଲା। ଗତ ମାସରେ କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେସନ୍ ବୋର୍ଡ ସେହି ସାର୍ଟିଫିକେଟ୍ ଦେଇଥିଲା। ଏକ ବିବୃତ୍ତିରେ ସିବିଆଇ କହିଛି ମୁମ୍ବାଇ ସମେତ ଅନ୍ୟ 4ଟି ସ୍ଥାନରେ ଚଢ଼ଉ କରାଯାଇଛି। ସେହି ସ୍ଥାନଗୁଡ଼ିକ ସହ ଅଭିଯୁକ୍ତ ଅନ୍ୟମାନେ ଜଡ଼ିତ। ସେଠାରୁ ଅନେକ ଆପତ୍ତିଜନକ ଦସ୍ତାବିଜ୍ ଉଦ୍ଧାର କରାଯାଇଛି। ଏ ସମ୍ବନ୍ଧୀୟ ତଦନ୍ତ ଜାରି ରହିଛି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ସରକାର ଶ୍ରମଶକ୍ତି କ୍ଷେତ୍ରରେ ଦକ୍ଷତା ବିକାଶକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ନୂଆଦିଲ୍ଲୀରେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ଜାତୀୟ ଦକ୍ଷତା ବିକାଶ କର୍ମଶାଳାରେ ଉଦ୍ବୋଧନ ଦେଇ ଶ୍ରୀ ପୁରୀ କହିଛନ୍ତି ପୂର୍ବରୁ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଉ ନଥିଲା, ତେବେ ଦେଶରେ ଏବେ ଦକ୍ଷତା ବିକାଶ କମିଶନର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ସହରାଞ୍ଚଳ କ୍ଷେତ୍ରରେ ଥିବା ସମସ୍ତ ଯୋଜନାରେ ଗତ 2004-2014 ମଧ୍ୟରେ 1,78,00,000 ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଗତ 9 ମାସ ମଧ୍ୟରେ ଏ କ୍ଷେତ୍ରରେ 18,00,000 କୋଟି ଅର୍ଥ ବିନିଯୋଗ ହୋଇଛି। ଶ୍ରୀ ପୁରୀ କହିଛନ୍ତି ଦେଶରେ ସ୍ୱଚ୍ଛ ଭାରତ ମିଶନ ଲୋକମାନଙ୍କ ଚିନ୍ତାଧାରାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ତରୁଣ କୁମାର କହିଛନ୍ତି ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାରେ ଦକ୍ଷତା ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 86ରେ ପହଞ୍ଚିଛି। ତାହା ମଧ୍ୟରେ 21ଟି ସ୍ୱର୍ଣ୍ଣ, 32ଟି ରୌପ୍ୟ ଓ 33ଟି ବ୍ରୋଞ୍ଜ ପଦକ ରହିଛି। ପଦକ ତାଲିକାରେ ଭାରତ ବର୍ତ୍ତମାନ 4ର୍ଥ ସ୍ଥାନରେ ଅଛି। ଏସୀୟ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ନିଜର ସର୍ବୋକୃଷ୍ଟ ପ୍ରଦର୍ଶନ କରିଛି। ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତକୁ 70ଟି ପଦକ ମିଳିଥିଲା। ତୀର ଚାଳନାରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ୍ ଦକ୍ଷିଣ କୋରିଆକୁ 235-230ରେ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ପୂର୍ବରୁ ଜ୍ୟୋତି, ପରିଣୀତ ଓ ଆଦିତି ମହିଳା ଟିମ୍ କମ୍ପାଉଣ୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ସେମାନେ ଚୀନ୍ ତାଇପାଇ ବିପକ୍ଷରେ 230-228ରେ ବିଜୟୀ ହୋଇଥିଲେ। ସ୍କ୍ୱାସ୍ରେ ଭାରତୀୟ ମିକ୍ସ ଡବଲ୍ସ ଯୋଡ଼ି ଦୀପିକା ପାଲିକଲ୍ ଓ ହରିନ୍ଦର ପାଲ୍ ସିଂ ସାନ୍ଧୁ ମାଲେସିଆ ଯୋଡ଼ିକୁ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ସୌରଭ ଘୋଷାଲ ପୁରୁଷ ବ୍ୟକ୍ତିଗତ ମ୍ୟାଚ୍ରେ ମାଲେସିଆର ଏନିଓ ଏନ୍ଜିଙ୍କୁ ହରାଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। କବାଡ଼ିରେ ଭାରତୀୟ ପୁରୁଷ ଟିମ୍ ଜାପାନକୁ ଗ୍ରୁପ୍ ଏ ମ୍ୟାଚ୍ରେ 56-28ରେ ହରାଇ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। କୁସ୍ତିରେ 57 କିଲୋଗ୍ରାମ ବର୍ଗରେ ମାନସି ଦକ୍ଷିଣ କୋରିଆର ବାର୍ଗ ଜେୱେଙ୍କ ବିପକ୍ଷରେ 2-0ରେ ବିଜୟୀ ହୋଇଛନ୍ତି। ମହିଳା 53 କିଲୋଗ୍ରାମ ବର୍ଗରେ ଅନ୍ତିମ ପଙ୍ଘଲ ମଙ୍ଗୋଲିଆର ବାତ୍ ଅଚିରିନ୍ ବଲର୍ତୋଙ୍କୁ 3-1ରେ ପରାସ୍ତ କରିଛନ୍ତି। ବ୍ୟାଡ୍ମିଣ୍ଟନରେ ଭାରତର ଏଚ୍ଏସ୍ ପ୍ରଣୟ ମାଲେସିଆର ଲିଜି ଜିଆଙ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏସୀୟ କ୍ରୀଡ଼ାରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିକେଟ୍ ଆଇସିସି ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଗତଥରର ଚମ୍ପିୟନ୍ ଇଂଲଣ୍ଡ ନ୍ୟୁଜିଲାଣ୍ଡ ବିପକ୍ଷରେ 9 ୱିକେଟ୍ ବିନିମୟରେ 282 ରନ୍ ସଂଗ୍ରହ କରିଛି। ଏହି ମ୍ୟାଚ୍ ଅହମ୍ମଦାବାଦର ମୋଟେରାଠାରେ ଚାଲିଛି। ପୂର୍ବରୁ ନ୍ୟୁଜିଲାଣ୍ଡ ଟସ୍ ଜିଣି ଇଂଲଣ୍ଡକୁ ପ୍ରଥମ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ 77 ରନ୍ ସଂଗ୍ରହ କରିଥିବା ବେଳେ କ୍ୟାପ୍ଟେନ୍ ଜୋସ୍ ବଟଲର 43 ରନ୍ ସଂଗ୍ରହ କରିଥିଲେ। ନିୟମିତ ବ୍ୟବଧାନରେ ଦଳର ୱିକେଟ୍ ପତନ ଘଟିଥିବା ସତ୍ତ୍ୱେ ସେ ଦେଶକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ପାଇଁ ମ୍ୟାଟ୍ ହେନ୍ରି 3ଟି ୱିକେଟ୍ ନେଇଥିବା ବେଳେ ମିଚେଲ୍ ସାଣ୍ଟନର ଓ ଗ୍ଲେନ୍ ଫିଲିପ୍ସ 2ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ସର୍ବଶେଷ ଖବର ଆମର ହସ୍ତଗତ ହେଲାବେଳକୁ ନ୍ୟୁଜିଲାଣ୍ଡ 17 ଓଭରରେ ଗୋଟିଏ ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଜବଲପୁରଠାରେ 12,600 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଉଦ୍ଘାଟନ କରିଛନ୍ତି। ସିକିମ୍ ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ ଆଜି ଏକ ବୈଠକରେ ରାଜ୍ୟର ଦୁର୍ବିପାକ ଜନିତ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ସିବିଆଇ କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେସନ୍ ବୋର୍ଡର କର୍ମଚାରୀମାନଙ୍କ ସମେତ ତିନି ଜଣ ବେସରକାରୀ ବ୍ୟକ୍ତି ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 86ରେ ପହଞ୍ଚିଛି ଏବଂ ବିଶ୍ୱକପ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଇଂଲଣ୍ଡ ନ୍ୟୁଜିଲାଣ୍ଡ ପାଇଁ 283 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସମ୍ବାଦ ଶେଷ ହେଲା।